ಆಕಾಶವಾಣಿ ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ଆନ୍ଧ୍ରପ୍ରଦେଶରେ 13,430 କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଆସନ୍ତାକାଲି ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ। ତିନିଦିନିଆ ଭାରତ ଗସ୍ତରେ ଆସି ଆଜି ନୂଆଦିଲ୍ଲୀରେ ପହଞ୍ଚିଲେ ବ୍ରାଜିଲର ଉପରାଷ୍ଟ୍ରପତି। 2047 ସୁଦ୍ଧା ବିକଶିତ ଭାରତ ଗଠନ ଦିଗରେ ବନ୍ଦର କ୍ଷେତ୍ରର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କହିଲେ ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରୀ। ପୂର୍ବତନ ରାଷ୍ଟ୍ରପତି ତଥା ବିଶିଷ୍ଟ ବୈଜ୍ଞାନିକ ଭାରତରତ୍ନ ଡକ୍ଟର ଏପିଜେ ଅବଦୁଲ କଲାମଙ୍କର ଆଜି ଜନ୍ମବାର୍ଷିକୀ ଅବସରରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛି କୃତଜ୍ଞ ରାଷ୍ଟ୍ର। ଏବଂ ଛତିଶଗଡ଼ର ସୁକ୍ମା ଜିଲ୍ଲାରେ ଆଜି 10 ମହିଳାଙ୍କ ସମେତ 27 ଜଣ ମାଓବାଦୀଙ୍କର ପୁଲିସ ନିକଟରେ ଆତ୍ମସମର୍ପଣ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଆନ୍ଧ୍ରପ୍ରଦେଶ ଗସ୍ତରେ ଯିବେ। ଏହି ଗସ୍ତ ଅବସରରେ ଶ୍ରୀ ମୋଦି ନନ୍ଦିଆଲ ଜିଲ୍ଲାର ଶ୍ରୀଶୈଳମ୍ସ୍ଥିତ ଶ୍ରୀ ଭ୍ରମରମ୍ବ ମଲ୍ଲିକାର୍ଜୁନ ସ୍ୱାମୀ ଭାରଲା ଦେବସ୍ଥାନରେ ପୂଜାର୍ଚ୍ଚନା କରିବାର କାର୍ଯ୍ୟସୂଚୀ ରହିଛି। ସେଠାରେ ଶ୍ରୀ ଶିବାଜୀ ସ୍ଫୁର୍ତ୍ତି କେନ୍ଦ୍ର ମଧ୍ୟ ଶ୍ରୀ ମୋଦି ପରିଦର୍ଶନ କରିବେ। ଅପରାହ୍ନରେ ପ୍ରଧାନମନ୍ତ୍ରୀ କୁର୍ନୁଲ୍ଠାରେ ପ୍ରାୟ 13,430 କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ତଥା ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ବିଦ୍ୟୁତ୍ ପରିବହନ, ସଡ଼କ ଓ ରେଳ ଯୋଗାଯୋଗ, ପ୍ରତିରକ୍ଷା ଉତ୍ପାଦନ, ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ୍ ସମେତ ବିଭିନ୍ନ ଶିଳ୍ପକ୍ଷେତ୍ର ଅନ୍ତର୍ଭୁକ୍ତ। ଆନ୍ଧ୍ରପ୍ରଦେଶରେ ସାମାଜିକ ଆର୍ଥିକ ଅଭିବୃଦ୍ଧି ନେଇ କେନ୍ଦ୍ର ସରକାରଙ୍କ ପ୍ରତିବଦ୍ଧତାକୁ ଏହା ପ୍ରତିଫଳିତ କରୁଛି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଏହି ଅବସରରେ ଏକ ଜନସମାବେଶକୁ ସମ୍ବୋଧନ କରିବାର କାର୍ଯ୍ୟସୂଚୀ ରହିଛି। ବ୍ରାଜିଲର ଉପରାଷ୍ଟ୍ରପତି ଗେରାଲ୍ଡୋ ଆଲ୍କମିନ୍ ତିନିଦିନିଆ ଭାରତ ଗସ୍ତରେ ଆସି ଆଜି ଅପରାହ୍ନରେ ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ବ୍ରାଜିଲର ବିକାଶ, ଶିଳ୍ପ, ବାଣିଜ୍ୟ ଓ ସେବା ଦାୟିତ୍ୱରେ ଥିବା ଶ୍ରୀ ଆଲ୍କମିନ୍ ଆସନ୍ତାକାଲି ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପିୟୁଷ ଗୋଏଲଙ୍କ ସହ ବାଣିଜ୍ୟ ମନ୍ତ୍ରୀସ୍ତରୀୟ ସମୀକ୍ଷା ବୈଠକର ଉଦ୍ଘାଟନୀ ସମାରୋହରେ ଅଂଶଗ୍ରହଣ କରିବେ। ଏହି ଗସ୍ତ ଅବସରରେ ଶ୍ରୀ ଆଲ୍କମିନ୍ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଏବଂ ପେଟ୍ରୋଲିୟମ୍ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ହରଦୀପ ସିଂ ପୁରୀଙ୍କ ସହିତ ଆପୋଷ ସ୍ୱାର୍ଥ ଜଡ଼ିତ ବିଭିନ୍ନ ପ୍ରସଙ୍ଗରେ ପୃଥକ୍ ପୃଥକ୍ ଦ୍ୱିପକ୍ଷୀୟ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ଆମ ସମ୍ଭାଦଦାତା ଜଣାଇଛନ୍ତି, ଦକ୍ଷିଣ ଆମେରିକାରେ ବ୍ରାଜିଲ୍ ହେଉଛି ଭାରତର ସର୍ବବୃହତ୍ ବାଣିଜ୍ୟିକ ଭାଗିଦାରୀ ରାଷ୍ଟ୍ର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ନିକଟ ଅତୀତରେ ବ୍ରାଜିଲ୍ ଗସ୍ତ ସମୟରେ ଆସନ୍ତା 5 ବର୍ଷ ମଧ୍ୟରେ ଦୁଇ ଦେଶ ମଧ୍ୟରେ 20 ବିଲିୟନ୍ ଆମେରିକୀୟ ଡଲାରର ଦ୍ୱିପକ୍ଷୀୟ ବାଣିଜ୍ୟ କାରବାର ଲକ୍ଷ୍ୟ ତଥା ବାଣିଜ୍ୟ ଓ ପୁଞ୍ଜିନିବେଶକୁ ଅଧିକ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଏକ ମନ୍ତ୍ରୀସ୍ତରୀୟ ସମୀକ୍ଷା ବ୍ୟବସ୍ଥା ପ୍ରତିଷ୍ଠା କରିବା ଲାଗି ଉଭୟ ଦେଶର ନେତୃବୃନ୍ଦ ସମ୍ମତି ପ୍ରଦାନ କରିଥିଲେ। ଶ୍ରୀ ଆଲ୍କମିନ୍ଙ୍କ ଏହି ଗସ୍ତ ଭାରତ ଓ ବ୍ରାଜିଲ୍ ମଧ୍ୟରେ ଥିବା ବହୁବିଧ ରଣନୈତିକ ଭାଗିଦାରୀକୁ ସଶକ୍ତ କରିବା ସହିତ ବିଭିନ୍ନ କ୍ଷେତ୍ରରେ ଅଧିକ ବାଣିଜ୍ୟ କାରବାର ଓ ପୁଞ୍ଜିନିବେଶ ସୁଯୋଗ ସୃଷ୍ଟି କରିବାରେ ସହାୟକ ହେବ। ବରିଷ୍ଠ ବିଜେପି ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ଆଜି ନମୋ ଆପ୍ ଜରିଆରେ ଦଳୀୟ ବୁଥ୍ସ୍ତରୀୟ କର୍ମୀଙ୍କ ସହ କଥାବାର୍ତ୍ତା କରିଛନ୍ତି। ମେରା ବୁଥ୍ ସବ୍ସେ ମଜବୁତ୍ କାର୍ଯ୍ୟକ୍ରମ ଜରିଆରେ ଆଲୋଚନା ସମୟରେ ଏନ୍ଡିଏକୁ ଏହି ନିର୍ବାଚନରେ ଜିତାଇବା ଲାଗି ମିଳିତ ଭାବେ ପ୍ରୟାସ କରିବା ଲାଗି ଶ୍ରୀ ମୋଦି ବିହାରର ଦଳୀୟ କର୍ମୀମାନଙ୍କୁ ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି, ଏହି ନିର୍ବାଚନରେ ଜନତା ଦଳ ସଂଯୁକ୍ତ, ଲୋକ ଜନଶକ୍ତି ପାର୍ଟି ରାମବିଳାସ, ରାଷ୍ଟ୍ରୀୟ ଲୋକମୋର୍ଚ୍ଚା ଓ ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚା ବିଜେପି ସହିତ ମେଣ୍ଟ କରିଛନ୍ତି। ଏହିସବୁ ଦଳର ପ୍ରାର୍ଥୀମାନଙ୍କର ବିଜୟ ଲାଗି କଠୋର ପରିଶ୍ରମ କରିବାକୁ ସେ ଦଳୀୟ କର୍ମୀଙ୍କୁ ପରାମର୍ଶ ଦେଇଛନ୍ତି। ରାଜ୍ୟ ତଥା ଦେଶରେ ଏନ୍ଡିଏ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ କରାଯାଉଥିବା ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାଗୁଡ଼ିକର ସୁଫଳ ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ଉପରେ ମଧ୍ୟ ଶ୍ରୀ ମୋଦି ଏହି ଅବସରରେ ଗୁରୁତ୍ୱାରୋପ କରିଛନ୍ତି। ବିହାର ବିଧାନସଭା ନିର୍ବାଚନ ଲାଗି ଉପମୁଖ୍ୟମନ୍ତ୍ରୀ ବିଜୟ ସିହ୍ନା ଆଜି ଲକ୍ଷ୍ମୀସରାଇ ନିର୍ବାଚନ ମଣ୍ଡଳୀରୁ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଏହି ସମୟରେ ଅନ୍ୟତମ ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ବିଜେପି ପକ୍ଷରୁ ରାଜ୍ୟ ବିଧାନସଭା ନିର୍ବାଚନ ଲାଗି ଆଉ 12 ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ସେମାନଙ୍କ ମଧ୍ୟରେ ଲୋକପ୍ରିୟ ଗାୟିକା ମୈଥିଲୀ ଠାକୁରଙ୍କୁ ଆଲିନଗରରୁ ଟିକେଟ୍ ମିଳିଥିବା ବେଳେ ପୂର୍ବତନ ଆଇପିଏସ୍ ଅଧିକାରୀ ଆନନ୍ଦ ମିଶ୍ରା ବକ୍ସାର ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ଡକ୍ଟର ସିଆରାମ ସିଂଙ୍କୁ ଦଳ ବାଡ଼ ଆସନ ଲାଗି ପ୍ରାର୍ଥୀ କରିଥିବା ବେଳେ ଆଗିଆଓ ନିର୍ବାଚନ ମଣ୍ଡଳୀରୁ ମହେଶ ପାସୱାନ ଲଢ଼ିବେ ବୋଲି ବିଜେପି ପକ୍ଷରୁ ସୂଚନା ଦିଆଯାଇଛି। ଏଥିସହିତ ବିଜେପି ଏହି ନିର୍ବାଚନ ଲାଗି 83 ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିସାରିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। 2047 ସୁଦ୍ଧା ଦେଶକୁ ବିକଶିତ ଭାରତରେ ପରିଣତ କରିବା ଦିଗରେ ବନ୍ଦର କ୍ଷେତ୍ର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ ବୋଲି ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ କହିଛନ୍ତି। ଆଜି ନୂଆଦିଲ୍ଲୀରେ ନୂତନ ମାଙ୍ଗାଲୋର ବନ୍ଦରର ସୁବର୍ଣ୍ଣ ଜୟନ୍ତୀ ସମ୍ପର୍କିତ ଏକ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି। 2047 ସୁଦ୍ଧା ଭାରତକୁ $30 ଟ୍ରିଲିୟନ୍ ଅର୍ଥବ୍ୟବସ୍ଥାରେ ପରିଣତ କରିବାର ଦୃଷ୍ଟିକୋଣକୁ ସାକାର କରିବା ଦିଗରେ ଦେଶର ବନ୍ଦରଗୁଡ଼ିକର ଉଲ୍ଲେଖନୀୟ ଭୂମିକା ଉପରେ ଶ୍ରୀ ସୋନୱାଲ ଗୁରୁତ୍ୱାରୋପ କରିଛନ୍ତି। ସେ କହିଛନ୍ତି ନୂତନ ମାଙ୍ଗାଲୋର ବନ୍ଦର ଦେଶର ଶ୍ରେଷ୍ଠ କାର୍ଯ୍ୟକାରୀ ବନ୍ଦରଗୁଡ଼ିକ ମଧ୍ୟରେ ଅନ୍ୟତମ। ଗତ ଆର୍ଥିକ ବର୍ଷରେ ଏହି ବନ୍ଦରରେ 46 ମିଲିୟନ୍ ଉର୍ଦ୍ଧ୍ୱ ପଣ୍ୟ କାରବାର କରାଯାଇଛି। ସମ୍ପୂର୍ଣ୍ଣ ରୂପେ ସୌରଶକ୍ତିରେ ପରିଚାଳିତ ଏହି ବନ୍ଦରର ନିରବଚ୍ଛିନ୍ନ ସେବା ଯୋଗାଣ କ୍ଷେତ୍ରରେ ସରକାର ପ୍ରତିଶ୍ରତିବଦ୍ଧ ବୋଲି ଶ୍ରୀ ସୋନୱାଲ କହିଛନ୍ତି। ପୂର୍ବତନ ରାଷ୍ଟ୍ରପତି ତଥା ବିଶିଷ୍ଟ ବୈଜ୍ଞାନିକ ଭାରତରତ୍ନ ଡକ୍ଟର ଏପିଜେ ଅବଦୁଲ କଲାମଙ୍କର ଆଜି ଜନ୍ମବାର୍ଷିକୀ ଅବସରରେ କୃତଜ୍ଞ ରାଷ୍ଟ୍ର ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏହି ମହାନ ବ୍ୟକ୍ତିତ୍ୱଙ୍କର ସ୍କୃତିଚାରଣ କରିଛନ୍ତି। ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ରାଷ୍ଟ୍ରପତି ଭବନରେ ଡକ୍ଟର କଲାମଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଉପରାଷ୍ଟ୍ରପତି ଶ୍ରୀ ରାଧାକ୍ରିଷ୍ଣନ ଡକ୍ଟର କଲାମଙ୍କୁ ଜଣେ ଦୂରଦୃଷ୍ଟି ସମ୍ପନ୍ନ ବୈଜ୍ଞାନିକ, ପ୍ରେରଣାଦାୟକ ନେତା ଏବଂ ପ୍ରକୃତ ଦେଶପ୍ରେମୀ ବୋଲି ବର୍ଣ୍ଣନା କରିଛନ୍ତି। ପ୍ରତିରକ୍ଷା, ବିଜ୍ଞାନ ଏବଂ ଯୁବ ସଶକ୍ତିକରଣ କ୍ଷେତ୍ରରେ ତାଙ୍କର ନିରନ୍ତର ପ୍ରୟାସ ଭାରତର ସ୍ୱାବଲମ୍ବନଶୀଳତା ପଥକୁ ଅଧିକ ମଜବୁତ କରିଥିଲା ବୋଲି ଉପରାଷ୍ଟ୍ରପତି ତାଙ୍କ ବାର୍ତ୍ତାରେ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ବାର୍ତ୍ତାରେ କହିଛନ୍ତି ଡକ୍ଟର କଲାମ ଯୁବ ମାନସକୁ ପ୍ରଜ୍ୱଳିତ କରିଥିଲେ ଏବଂ ଦେଶକୁ ବଡ଼ ସ୍ୱପ୍ନ ଦେଖିବାକୁ ପ୍ରେରଣା ଦେଇଥିଲେ। ତାଙ୍କ ଜୀବନ ଦର୍ଶନ ଲୋକଙ୍କୁ ସଫଳତା ପାଇଁ ନମ୍ରତା ଓ କଠିନ ପରିଶ୍ରମ ସ୍ମରଣ କରାଇଥାଏ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
କଲାମ ସାହେବଙ୍କ ଜୀବନ ଇତନା ବ୍ୟାପକ, ବିଶାଳ ଓ ଗହରା ରହା ହେ କି ଉନକୋ ୟାଦ କରନେ କା ଗର୍ବ ହୋତା ହେ ଅର ମୁଝେ ବିଶ୍ୱାସ ହେ କି ଅବଦୁଲ କଲାମ ଜୀ କେ ଆଶୀର୍ବାଦ ସେ ଉନ୍ହୋନେ ହମ ଦେଶବାସୀଙ୍କୁ ଯୋ ଶିକ୍ଷା ଦୀକ୍ଷା ଦି ହେ ସେ ହମ ଅବଶ୍ୟ ଉସକୋ ପୁରା କରନେ କା ଭରପୁର ପ୍ରୟାସ କରେଙ୍ଗେ।
କେନିଆର ପୂର୍ବତନ ପ୍ରଧାନମନ୍ତ୍ରୀ ରାଇଲା ଓଡିଙ୍ଗାଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକ ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି ସ୍ୱର୍ଗତ ରାଇଲା ଜଣେ ବିଜ୍ଞ କୂଟନୀତିଜ୍ଞ ଏବଂ ଭାରତର ଉତ୍ତମ ବନ୍ଧୁ ଥିଲେ। ଭାରତ କେନିଆ ସମ୍ପର୍କକୁ ଅଧିକ ସଶକ୍ତ କରିବା ଦିଗରେ ତାଙ୍କ ପ୍ରଚେଷ୍ଟା ଅତୁଳନୀୟ ଥିଲା। ଗୁଜରାଟ ମୁଖ୍ୟମନ୍ତ୍ରୀ ଥିବା ଦିନଠାରୁ ରାଇଲା ଓଡିଙ୍ଗାଙ୍କ ସହିତ ସେ ଅନେକ ଘନିଷ୍ଠ ଯୋଗାଯୋଗରେ ଥିଲେ ଏବଂ ତାଙ୍କୁ ଖୁବ୍ ନିକଟରୁ ଜାଣିବାର ସୁଯୋଗ ପାଇଥିଲେ। ଭାରତବାସୀ ବିଶେଷକରି ଆମର ସଂସ୍କୃତି, ମୂଲ୍ୟବୋଧ ଏବଂ ଆୟୁର୍ବେଦ ଓ ପାରମ୍ପରିକ ଚିକିତ୍ସା ବ୍ୟବସ୍ଥା ସମେତ ପୁରାତନ ଜ୍ଞାନ ପ୍ରତି ରାଇଲାଙ୍କର ଏକ ସ୍ୱତନ୍ତ୍ର ଶ୍ରଦ୍ଧା ଥିଲା ବୋଲି ଶ୍ରୀ ମୋଦି କହିଛନ୍ତି। ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ଡକ୍ଟର ହରିଣୀ ଆମରାସୁରିଆ ଆସନ୍ତାକାଲିଠାରୁ ତିନିଦିନିଆ ଭାରତ ଗସ୍ତରେ ଆସୁଛନ୍ତି। ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଡକ୍ଟର ଅମରସୂରିଆଙ୍କର ଏହା ପ୍ରଥମ ଭାରତ ଗସ୍ତ। ଏହି ଗସ୍ତ ଅବସରରେ ସେ ବିଭିନ୍ନ ଦ୍ୱିପାକ୍ଷିକ ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗ ନେଇ ଭାରତର ନେତୃବୃନ୍ଦଙ୍କ ସହ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ଛତିଶଗଡ଼ର ସୁକ୍ମା ଜିଲ୍ଲାରେ ଆଜି 10 ମହିଳାଙ୍କ ସମେତ 27 ଜଣ ମାଓବାଦୀ ପୁଲିସ୍ ନିକଟରେ ଆତ୍ମସମର୍ପଣ କରିଛନ୍ତି। ସେମାନଙ୍କ ମଧ୍ୟରୁ 16 ଜଣଙ୍କ ଲାଗି ମୋଟ 50 ଲକ୍ଷ ଟଙ୍କାର ଆର୍ଥିକ ପୁରସ୍କାର ରାଶି ଘୋଷଣା କରାଯାଇଥିଲା। ଆତ୍ମସମର୍ପଣ କରିଥିବା ପ୍ରତ୍ୟେକ ମାଓବାଦୀଙ୍କୁ ଛତିଶଗଡ଼ ସରକାରଙ୍କ ପୁନଃ ଥଇଥାନ ନୀତି ଅନୁଯାୟୀ 50,000 ଟଙ୍କା ଲେଖାଏଁ ଆର୍ଥିକ ପ୍ରୋହାହନ ପ୍ରଦାନ କରାଯିବା ସହିତ ଅନ୍ୟାନ୍ୟ ସୁବିଧା ଯୋଗାଇ ଦିଆଯିବ। ଦେଶରେ ବହୁଳ ମାତ୍ରାରେ ମାଓ ପ୍ରଭାବିତ ଜିଲ୍ଲା ସଂଖ୍ୟା 6ରୁ 3କୁ ହ୍ରାସ ପାଇଛି ବୋଲି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ମିଳିଥିବା ସୂଚନା ଅନୁଯାୟୀ ଛତିଶଗଡ଼ର ବିଜାପୁର, ସୁକ୍ମା ଓ ନାରାୟଣପୁର ବର୍ତ୍ତମାନ ସବୁଠାରୁ ବେଶି ବାମପନ୍ଥୀ ଉଗ୍ରବାଦୀ ପ୍ରଭାବିତ ଜିଲ୍ଲା। ଆସନ୍ତା ବର୍ଷ ମାର୍ଚ୍ଚ 31 ସୁଦ୍ଧା ଏକ ନକ୍ସଲମୁକ୍ତ ଭାରତ ଗଠନ ଦିଗରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାରଙ୍କ ପ୍ରତିବଦ୍ଧତା ସ୍ୱରୂପ ମାଓବାଦୀ ଦମନ ଅପରେସନକୁ ଦେଶବ୍ୟାପୀ ସଫଳତାର ସହ କାର୍ଯ୍ୟକାରୀ କରାଯାଇଛି। ଏହି ଅପରେସନ ସମୟରେ ପ୍ରାୟ 312 ମାଓବାଦୀ ନିହତ ହୋଇଥିବାବେଳେ 800ରୁ ଉର୍ଦ୍ଧ୍ୱଙ୍କୁ ଗିରଫ କରାଯାଇଛି। ଏତଦ୍ବ୍ୟତୀତ 1,600ରୁ ଉର୍ଦ୍ଧ୍ୱ ମାଓବାଦୀ ହିଂସା ପରିତ୍ୟାଗ କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ଉଦ୍ଦେଶ୍ୟରେ ଆତ୍ମସମର୍ପଣ କରିଛନ୍ତି। ଆନ୍ଧ୍ରପ୍ରଦେଶରେ 13,430 କୋଟି ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଆସନ୍ତାକାଲି ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ। ତିନିଦିନିଆ ଭାରତ ଗସ୍ତରେ ଆସି ଆଜି ନୂଆଦିଲ୍ଲୀରେ ପହଞ୍ଚିଲେ ବ୍ରାଜିଲର ଉପରାଷ୍ଟ୍ରପତି ଏବଂ ପୂର୍ବତନ ରାଷ୍ଟ୍ରପତି ତଥା ବିଶିଷ୍ଟ ବୈଜ୍ଞାନିକ ଭାରତରତ୍ନ ଡକ୍ଟର ଏପିଜେ ଅବଦୁଲ କଲାମଙ୍କର ଆଜି ଜନ୍ମବାର୍ଷିକୀ ଅବସରରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛି କୃତଜ୍ଞ ରାଷ୍ଟ୍ର। ସମ୍ବାଦ ଶେଷ ହେଲା।